ଶୁଣିବା ଭୂପେନ ମହାପାତ୍ରଙ୍କର ଗଳ୍ପ ଅକ୍ଷତ କ୍ଷତ। ଦୀର୍ଘ ରେଳଯାତ୍ରା ମୋର ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି। ସର୍ଟ ନୋଟିସ୍ରେ ମଧ୍ୟ ବାହାରିବାକୁ ପଡ଼େ, ବିଶେଷ କରି ଦିଲ୍ଲୀରୁ କଲିକତା, ବମ୍ବେ, ମାଡ୍ରାସ ଏବଂ ଭୁବନେଶ୍ୱର ମୋତେ ପ୍ରାୟ ଯିବାକୁ ପଡ଼େ। ମାସକୁ ଥରେ ଦୁଇ ଥର ତ ନିଶ୍ଚୟ, ଜରୁରୀ ଦରକାର ହେଲେ ବିମାନରେ ବି ଯାଏ, ତେବେ ବେଶୀ ଭାଗ ଟ୍ରେନ୍ରେ ଯାଏ, କାରଣ ରାସ୍ତାରେ ମଧ୍ୟ ଅନେକ ସମୟରେ କାମ ଥାଏ। ଗୋଟେ ମଲ୍ଟିନ୍ୟାସନାଲ୍ କମ୍ପାନୀରେ କାମ କଲେ ଏମିତି ହେବାକୁ ବାଧ୍ୟ, ମଝିରେ ମଝିରେ ବାହାରକୁ ମଧ୍ୟ ଯିବାକୁ ପଡ଼େ, ତେବେ ସେତେ ବେଶୀ ନୁହେଁ। କାନାଡ଼ାର ଗୋଟିଏ ବିଖ୍ୟାତ ମଲ୍ଟିନ୍ୟାସନାଲ୍ କମ୍ପାନୀର ଶାଖା ଭାରତର ସବୁ ବଡ଼ ବଡ଼ ସହରରେ ଅଛି। ଟ୍ରେନ୍ ଯାତ୍ରାର ଗୋଟିଏ ବଡ଼ ସୁବିଧା ହେଲା ଲୋକ ସମ୍ପର୍କ ବଢ଼େ। ଦୀର୍ଘ 10-15 ଘଣ୍ଟା ଭିତରେ ବେଳେବେଳେ ବନ୍ଧୁତାର ବନ୍ଧ ଏମିତି ବାନ୍ଧି ହୋଇଯାଏ ଯେ ତାହା ନିଜ ଅଜାଣତରେ ଗୋଟାଏ ଆଶୀର୍ବାଦରେ ପରିଣତ ହୋଇଯାଏ। କିନ୍ତୁ ସେଥର ମୋର ଶ୍ରାବଣୀ ସହିତ ପରିଚୟ ଥିଲା ଭିନ୍ନ ପ୍ରକାରର। ସାଧାରଣତଃ ନାରୀମାନଙ୍କ ସହିତ ସମ୍ପର୍କ ଥରେ ସ୍ଥାପିତ ହେଲେ ପ୍ରାୟ ଛିଡ଼େ ନା, ଯଦି ବା କେତେବେଳେ ଛିଣ୍ଡେ ତାହା ଅସ୍ୱାଭାବିକ ଭାବରେ। ସେତେବେଳେ ହୁଏତ ସମ୍ପର୍କଟା ଆସିଥାଏ ଗୋଟିଏ ଅସଂଲଗ୍ନ କାରଣରୁ। କିନ୍ତୁ ଶ୍ରାବଣୀ ସହିତ ମୋର ସମ୍ପର୍କ ଥିଲା ଯେତିକି ଆକସ୍ମିକ ଅଯାଚିତ, ସେତିକି ମଧ୍ୟ ଥିଲା ଅଫୁରନ୍ତ ଆନନ୍ଦର ଉତ୍ସ। ସେମିତି ବି ଥିଲା ଏକ ବିୟୋଗାନ୍ତକ ନାଟକର ଶେଷ ଦୃଶ୍ୟର ଅନ୍ତିମ ପର୍ଯ୍ୟାୟ, କରୁଣ ରାଗରେ ବିମଣ୍ଡିତ ମହମହ ବାସ୍ନା। ମୋ ସ୍ତ୍ରୀ ଏସବୁ କଥା ଜାଣିଛନ୍ତି, ମୁଁ ତାଙ୍କୁ ଏକଥା ଲୁଚାଇ ପାରିନାହିଁ, ଲୁଚାଇବାର ଆବଶ୍ୟକତା ମଧ୍ୟ ନଥିଲା। କିନ୍ତୁ ମୋର ଶ୍ରାବଣୀ ସହିତ ଆତ୍ମୀୟତାକୁ ପରୀକ୍ଷା କରିବାକୁ କ'ଣ କେ ଜାଣି ସେ ମୋତେ କେତେଥର କହିଛନ୍ତି ଯେ ତୁମେ ନାରୀମାନଙ୍କ ବିଷୟରେ ଏତେ ଲେଖାଲେଖି କରୁଛ, ତେବେ ଶ୍ରାବଣୀ କଥା ଲେଖୁନ କାହିଁକି। ମୁଁ ଭାବିଲି ପ୍ରେମ ମାନସିକତାର ପ୍ରତିଫଳନ ସାହିତ୍ୟରେ ହେବା ଅସତ୍ୟ ନୁହେଁ, କିନ୍ତୁ ମୁଁ ଏଇଠି ଅଡ଼ୁଆରେ ପଡ଼ିଯାଏ। ଜଣେ ଲେଖକ ହେଲା ବୋଲି ଯେ ସବୁ ସତକଥା ଲେଖି ପକାଇବ ତାର କିଛି ମାନେ ନାହିଁ, ଲେଖିବା ବି ଉଚିତ ନୁହେଁ। ସବୁ ସତ ସତ ନୁହେଁ ଯେ ତାକୁ ସମାଜ ସ୍ୱୀକୃତି ମଧ୍ୟ ଦେଇନଥାଏ। ସେଠି ହାଟ ମଝିରେ ଡେଙ୍ଗୁରା ପିଟି କହିଲେ ମଧ୍ୟ ସତଟା ସତ ହୁଏ ନାହିଁ। ଆଉ ଗୋଟେ ପ୍ରକାର ସତ ଅଛି, ସେଇଟା ସକାଳର ସ୍ଥଳପଦ୍ମ ପରି ଅତି ସୁନ୍ଦର ଓ ମନୋରମ, କିନ୍ତୁ ସୂର୍ଯ୍ୟାଲୋକର ସ୍ପର୍ଶ ପାଇଲା ମାତ୍ରେ ରଙ୍ଗ ବଦଳାଇ ଦିଏ। ଯାହା ଥାଏ ରାତିରେ ଅଜ୍ଞାତରେ ତାହା ବଦଳିଯାଏ ଦିନରେ। ସତଟା ଯଦି ରୂପ ବଦଳାଇପାରେ ତେବେ ତାହା ବୁମେରାଙ୍ଗ ହୋଇ ଫେରିଆସେ, ଅନେକ ଅସୁବିଧା ଓ ଅଡ଼ୁଆ ସୃଷ୍ଟି କରେ। ମୁଁ ଜଣେ ସାଧାରଣ ଲେଖକ, ଏତେ ଅଡ଼ୁଆ କଥାକୁ ମନ ଭିତରକୁ ନେଇ ଘାଣ୍ଟି ଚକଟି ହେବାକୁ ଚାହୁଁନାହିଁ। ଆହ, ଯଦି ବା କୌଣସି ଗୋଟାଏ ଅସତର୍କ ମୁହୂର୍ତ୍ତରେ କିଛି ଗୋଟାଏ ଘଟିଯାଇଛି, ତାକୁ ନେଇ ଆଉ ଲେଖାଲେଖି କ'ଣ ଦରକାର। ମୋ ସ୍ତ୍ରୀ କିନ୍ତୁ ମୋର ସେ ଦୁଃଖ ବୁଝିଲେନି, କାରଣ ସେ ଜାଣନ୍ତି ଲେଖକମାନେ ହିଁ ସତ କହିପାରନ୍ତି, କଥାରେ ନହେଲେ ମଧ୍ୟ ଲେଖାରେ ଥାଏ। ସେ ସେତକ ଜାଣିବାକୁ ମୋତେ ଖୁଣ୍ଟା ଦେବାକୁ ଲାଗିଲେ। ସିଧାସଳଖ ସେ ମୋତେ କେବେ କିଛି କହିନାହାନ୍ତି ସେ ବିଷୟରେ, କିନ୍ତୁ ସେହି ନ କହିପାରିବା ଆମର ପାରିବାରିକ ପରିବେଶକୁ କେତେ କେବେ ବିଧ୍ୱସ୍ତ କରିନାହିଁ। ମୁଁ ବରଂ ସେଥିପାଇଁ ବଡ଼ ଉଦାର ବୋଲି କହିବି। ମୋ ସ୍ତ୍ରୀ ଭଲ ଭାବରେ ଜାଣନ୍ତି ଯେ ବେଳେବେଳେ ଏବଂ ବେଳେବେଳେ କହନ୍ତି ମଧ୍ୟ, ତୁମେ ତ ଆଉ ଆମେରିକା କି ଅଷ୍ଟ୍ରେଲିଆର ରାଷ୍ଟ୍ରପତି କି ଉପରାଷ୍ଟ୍ରପତି ହେଉନ ଯେ ପରକୀୟା ପ୍ରୀତିଟାକୁ ମଧ୍ୟ ଘୋଷଣା କରିଦେବ, ଭାରତୀୟ ଜଳବାୟୁରେ ଏଇଟା ସମ୍ଭବ ନୁହେଁ, ଭଗବାନ ଶ୍ରୀକୃଷ୍ଣ ମଧ୍ୟ କରିନଥିଲେ, ଆମର ସେହି ସଂସ୍କୃତି। ମୁଁ ଏବେ କହୁଛି, ଘଟଣାଟା ଘଟିଥିଲା ଗୋଟିଏ ମନୋରମ ତଥା ମୁଲାୟମ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିର ବାସନ୍ତୀ ରାତିର ସେହି ପ୍ରହରରେ। ଦିଲ୍ଲୀ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ର ସେଇଟା ଥିଲା ଇନାଗୁରାଲ ବା ଯାତ୍ରାରମ୍ଭର ଦିନ। ତାର ଗୋଟାଏ ଏସି ଟୁ ଟାୟାର ବଗିରେ ମୁଁ ଥିଲି ପ୍ରଥମ ଭୁବନେଶ୍ୱର ଯାତ୍ରୀ, ଅର୍ଥାତ୍ ତାଲିକାର ପ୍ରଥମ ନାଁ ଥିଲା ଶତାବ୍ଦୀ ମହାପାତ୍ର। ଇନାଗୁରାଲ ଫଙ୍କସନ୍ର କିଛି ଅଂଶ ମଧ୍ୟ ମୁଁ ଦେଖିଛି, ବେଶ୍ ସୁସଜ୍ଜିତ ମଣ୍ଡପ ଉପରୁ ରେଳମନ୍ତ୍ରୀଙ୍କ ଭାଷଣର କିଛି ଅଂଶ ମଧ୍ୟ ମୁଁ ଶୁଣିଛି। ଶତାବ୍ଦୀରେ ଭାରତର ରେଳଯାତ୍ରୀମାନେ ଯେ ଗୋଟାଏ ନୂତନ ସ୍ୱପ୍ନ ଓ ସମ୍ଭାବନାରେ ଭାବବିଭୋର ହୋଇ ରହିବେ, ଏଥିରେ ସନ୍ଦେହ ନାହିଁ। ମୁଁ କମ୍ପାର୍ଟମେଣ୍ଟ ପାଖକୁ ଗଲାବେଳକୁ ସୁନ୍ଦର ପୋଷାକ ପରିହିତ ଜଣେ ସୁଦର୍ଶନ ରେଳ କର୍ମଚାରୀ ମୋତେ ପୁଷ୍ପଗୁଚ୍ଛଟିଏ ଦେଇ ସ୍ୱାଗତ ଜଣାଇଲେ ଏବଂ ତାଙ୍କ ପାଖରେ ଠିଆ ହୋଇଥିବା ଦୁଇ ଜଣ ଅତ୍ୟନ୍ତ ସୁନ୍ଦରୀ ଯୁବତୀ ମୋ ଦେହରେ ଗୋଲାପ ଜଳ ଓ ଚନ୍ଦନ ଛିଞ୍ଚି ସ୍ୱାଗତ କଲେ। ଗାଡ଼ିର ସାଜସଜା ବର୍ଣ୍ଣନାତୀତ, ମନେ ହେଲା ଯେମିତି ଏହା ଏକ ଇନ୍ଦ୍ରପୁରୀ ଟ୍ରେନ୍ ଏବଂ ଏଥିରେ କେବଳ ସ୍ୱର୍ଗାଧିପତି ଏବଂ ତାଙ୍କ ନର୍ତ୍ତକୀଗଣ ଯାତାୟାତ କରୁଥିବେ। ବଗି ଭିତରେ ଅନେକ ଗୁଡ଼ିଏ ଫୁଲକୁଣ୍ଡ। ମୁଁ ବିମୋହିତ ଓ ବିମୁକ୍ତ ହୋଇ ପଢ଼ୁଥିଲି, ଜିନିଷପତ୍ର ନିଜ ସ୍ଥାନରେ ରଖି ଆରାମରେ ବସିପଡ଼ିଲି। ବୁଝିଗଲି ଏ ଯାତ୍ରା ନିଶ୍ଚୟ ଆନନ୍ଦଦାୟକ ହେବ। ଆସ୍ତେ ଆସ୍ତେ କମ୍ପାର୍ଟମେଣ୍ଟ ଭିତରେ ଲୋକ ଭର୍ତ୍ତି ହୋଇଗଲେ। ମନ୍ତ୍ରୀ ମହୋଦୟ ନୀଳ ପତାକା ଦେଖାଇ ଟ୍ରେନ୍ ଓ ଟ୍ରେନ୍ର ଯାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଲେ। ଏଇଟା ହେଉଛି ଏମିତି ଏକ ବିଦାୟ ମୁହୂର୍ତ୍ତ ଯେତେବେଳେ ସମସ୍ତେ ହସୁଥାନ୍ତି, ବିଦାୟ ଦେବା ଲୋକ ଓ ବିଦାୟ ନେବା ଲୋକ ଉଭୟ। ଗାଡ଼ି ଚାଲିଲା ପରେ ଏସି କମ୍ପାର୍ଟମେଣ୍ଟ ଭିତରୁ ମୁଁ ଆଉ ଦ୍ୱାଦଶୀ ଚନ୍ଦ୍ରର ବକ୍ର ଚାହାଣୀ ଦେଖିପାରୁନଥିବାରୁ ଦୁଃଖ ଲାଗୁଥିଲା। ସେଦିନ ଯାକ ମୁଁ ଏତେ କାମ କରିଥିଲି ଯେ ବଡ଼ କ୍ଲାନ୍ତ ହୋଇପଡ଼ିଥିଲି। ସନ୍ଧ୍ୟା 8 ବେଳକୁ ମୁଁ ଖାଇପିଇ ଶୋଇପଡ଼ିଲି। କେଉଁ ଗୋଟାଏ ମଧୁର ଆମେଜ ସୃଷ୍ଟି କରୁଥିବା ଗଜଲର ସ୍ୱର ସେତେବେଳେ ମୋତେ ଆଉ ଡିଷ୍ଟର୍ବ କରିପାରୁନଥିଲା। ରାତି ସେତେବେଳକୁ କେତେ ହେବ କେଜାଣି, କେଉଁ ଷ୍ଟେସନ ଆସିଲାଣି ବା ଆସୁଛି ସେ କଥା ମଧ୍ୟ ମୋତେ ଜଣାନଥାଏ। ହଠାତ୍ ମୋ ନିଦ ଭାଙ୍ଗିଗଲା। ମୋ ସମ୍ମୁଖରେ ଜଣେ ମହିଳା, ନୀଳ ଆଲୁଅରେ ତାଙ୍କୁ ଦେଖିବାରେ ମୋର ମୋଟେ ଅସୁବିଧା ହୋଇନଥିଲା। ମନେ ହେଲା ବେଶ ଲମ୍ବା, ଗୋରା ଓ ପତଳା, ମାନେ ପେନସିଲ ଷ୍ଟ୍ରେଟ୍ ବୋଲି କହିହେବ। ମୁଁ ତଳ ବର୍ଥରେ ଚିତ୍ ହୋଇ ଝରକାଡ଼କୁ ମୁହଁ ରଖି ଶୋଇଥିଲି। ସେ ମୋ ମୁଣ୍ଡ ପାଖରୁ ଅଳ୍ପ ଦୂରରେ ଠିଆ ହୋଇଛନ୍ତି। ମୁଣ୍ଡର ବାଳ ସାମ୍ପୁଦିଆ ଅଥଚ ବେକ ଯାଏଁ ଝୁଲୁଛି, ହୁଏତ ବ୍ୟସ୍ତତା ଭିତରେ ସେ ତାର ଯତ୍ନ ନେଇପାରିନାହାନ୍ତି। ବ୍ୟସ୍ତତା ଓ ବିଷର୍ଣ୍ଣତା ମୁହଁରେ ଫୁଟି ଉଠିଥାଏ। ମୁଁ ହିନ୍ଦୀରେ ପଚାରିଲି, କ'ଣ ହେଲା ମ୍ୟାଡ଼ାମ, ଆପଣଙ୍କର ବର୍ଥ ନମ୍ବର? ମୁଁ ଛାତିରୁ କମ୍ବଳ କାଢ଼ି ଉଠି ପଡ଼ିଲି। ସାଧାରଣତଃ ମହିଳା, ବିଶେଷ କରି ଏଇ ପ୍ରକାର ମହିଳାଙ୍କୁ ଜଣେ ସାହାଯ୍ୟର ହାତ ବଢ଼ାଇବାକୁ ଆବଶ୍ୟକ ଥାଉ କି ନଥାଉ ଆଗେଇ ଆସେ। ମୁଁ କିଛି ନୂଆ କାମ କରିନଥିଲି। ସେ ଏକ ପ୍ରକାର କାନ୍ଦ କାନ୍ଦ ହୋଇ କହିଲେ, ଦେଖନ୍ତୁ ମୋର ଭାଗ୍ୟ କେତେ ଖରାପ, ମୁଁ ଯିବି କଲିକତା, ମୋତେ ଯେଉଁ ବର୍ଥ ମିଳିଛି ତାକୁ ମାଡ଼ି ବସିଛନ୍ତି ଜଣେ ବିଶାଳକାୟ ଦୁର୍ଦ୍ଦାନ୍ତ ରାଜନେତା, ମାନେ ତାଙ୍କ ମୁହଁ ଓ ନିଶରୁ ଯାହା ଜଣାପଡ଼ୁଛି। ଟିଟି କହୁଛନ୍ତି ମୁଁ ତାଙ୍କୁ ମୋଟେ ଉଠାଇ ପାରିବିନି, ପୋଲିସ ବି ପାରିବନି। ମୁଁ ବ୍ୟସ୍ତ ହୋଇପଡ଼ିଲି। ମୁଁ ଭାବିଲି ଆମ ଭାରତଟା ଆଉ କାହା ପାଇଁ ସ୍ୱାଧୀନ ହୋଇଥାଉ କି ନଥାଉ, ଏମାନଙ୍କ ପାଇଁ ପ୍ରଚୁର ସ୍ୱାଧୀନତା ଆଣିଦେଇଛି। ମୁଁ ଦୁଃଖ ପ୍ରକାଶ କଲି ଓ ତାଙ୍କୁ ପାଖରେ ବସିବାକୁ କହିଲି। ସେ ତାଙ୍କ ଛୋଟ ବ୍ୟାଗ୍ଟିକୁ ସେଲ୍ଫ ଉପରେ ଥିବା ମୋର ପତ୍ରପତ୍ରିକା ଗୁଡ଼ିକୁ ଘୁଞ୍ଚାଇ ଦେଇ ଥୋଇଦେଲେ ଏବଂ ଅତି ଆପଣାର ଲୋକ ପରି ସାମାନ୍ୟ ବ୍ୟବଧାନ ରଖି ମୋ ପାଖରେ ବସିପଡ଼ିଲେ। ମୁଁ ଜଣେ ସମ୍ପୂର୍ଣ୍ଣ ଅପରିଚିତ, ତାଙ୍କଠାରୁ ଏପରି ଅନ୍ତରଙ୍ଗତା ଆଶା କରୁନଥିଲେ ମଧ୍ୟ ମନେ ମନେ ଏହା ତାଙ୍କର ଅନାବିଳ ସରଳତା ଭାବି କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ବରଂ ତାଙ୍କୁ ସ୍ୱାଗତ କଲି। ତାଙ୍କ ଶାଢ଼ୀ ଓ ଅନ୍ୟାନ୍ୟ ପୋଷାକ ପରିଚ୍ଛେଦରୁ ତାଙ୍କ ରୁଚି ମାର୍ଜିତ ଓ ଆଭିଜାତ୍ୟପୂର୍ଣ୍ଣ ବୋଲି ମନେ ହେଉଥିଲା। କଥାବାର୍ତ୍ତା ମଧ୍ୟ ସୁସଂଯତ, ଶରୀର ସୁଗଠିତ ଓ ମୁହଁଟା ବଡ଼ ଚାର୍ମିଂ। ସେ ମୁଣ୍ଡଟାକୁ ଥରେ ଏପାକ ଓ ଥରେ ସେପାକ କରି ବାଳକେରାକୁ ସଜାଡ଼ି ନେଲେ ଓ ସିଧା ହୋଇ ବସିଲେ। କ'ଣ ହେଇଛି ମୋତେ ଟିକିଏ କହିଲେ, ମୁଁ କଥା ଆରମ୍ଭ କଲି ଗୋଟେ ସମ୍ବେଦନ ସ୍ୱରରେ। ମୁଁ କିପରି ଆପଣଙ୍କୁ ସାହାଯ୍ୟ କରିପାରିବି, ସେ ଆମୂଳଚୂଳ ତାଙ୍କ ଅସୁବିଧା କଥା କହିଦେଲେ। ସେ ଯେ ଗୋଟାଏ ଅନ୍ୟାୟର ଶିକାର ହୋଇଛନ୍ତି ସେ କଥା ମଧ୍ୟ କହିଲେ। ସେ ଟିକିଏ ଦମ୍ ନେଲେ ଓ କହିଲେ, ଏଇଟା UP, ଆ ପରେ ଆସିବ ବିହାର। ଏ ଦୁଇ ରାଜ୍ୟର ପ୍ରକୃତ ମାଲିକ ହେଲେ କ୍ଷମତାଧର ମାଫିଆମାନେ ଓ ରାଜନେତା। କୁହାଯାଏ ସୂର୍ଯ୍ୟଚନ୍ଦ୍ର ସେମାନଙ୍କ ନିର୍ଦ୍ଦେଶରେ ଆତଜାତ ହୁଅନ୍ତି। ସେ ଟିକିଏ ନୀରବ ରହିଲେ ଓ ତାପରେ କହିଲେ, ଆପଣ ଟିଟିକୁ କହି ମୋ ପାଇଁ କିଛି ଗୋଟିଏ କରିପାରିବେ ବୋଲି ଭାବୁଛନ୍ତି? ଅସମ୍ଭବ, କିଛି ଲାଭ ହେବନି, ବରଂ ପୋଲିସ ଜାଣିଲେ କଥାଟା ଓଲଟା ହୋଇଯାଇପାରେ। ଆମେ ଦୁଇଜଣ କଥା ହେଉଥିଲା ବେଳେ ଯଥାସମ୍ଭବ ଧୀର ଗଳାରେ କଥା ହେଉଥିଲୁ, ଏତେ ରାତିରେ ଅନ୍ୟମାନଙ୍କ ଶୋଇବାରେ ଯେମିତି ଅସୁବିଧା ନ ହୁଏ। ତା ଛଡ଼ା ଆମ କଟୁ ମନ୍ତବ୍ୟ ପ୍ରତି ମଧ୍ୟ ଆମେ ସାବଧାନ ହେଉଥିଲୁ, ତେଣୁ କଥାଟା ଯଥାସମ୍ଭବ ଅନୁଚ୍ଚ ସ୍ୱରରେ କହୁଥିଲା ବେଳେ ଆମେ ଦୁଇ ଜାଣିକରି ହେଉ ବା ଅଜାଣିତରେ ହେଉ କିଛିଟା ପରସ୍ପର ଆଡ଼କୁ ଢଳି ଆସୁଥିଲୁ। ସେତେବେଳେ ମୋର ମନେ ହେଉଥିଲା ସେ ପୁରାପୁରି ସ୍ଥାନୀୟ ହିନ୍ଦୀରେ କଥା ହେଉଥିଲେ ଏବଂ ତାଙ୍କର ଏ ଅଞ୍ଚଳ ଉପରେ ଯଥେଷ୍ଟ ଜ୍ଞାନ ଥିଲା। ଆସ୍ତେ ଆସ୍ତେ ଆମେ ପରିଚୟ ଆଡ଼କୁ ଆସିଲୁ। ସେତେବେଳେ ସେ ମୋତେ ହଠାତ୍ କହିଲେ, ଆପଣ ତ ଶତାବ୍ଦୀ ମହାପାତ୍ର, ଯିବେ ଭୁବନେଶ୍ୱର ଠିକ୍? ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ସାମାନ୍ୟ ହସିଦେଲେ। ତାଙ୍କର ସେ ମୋଟା ଓଠ ଫାଙ୍କର ହସ ଟିକକ ଝରି ଆସୁଥିଲା ବେଳେ ଯେକୌଣସି ଲୋକ ବୁଝିପାରିବ ଯେ ସେଥିରେ ଅନେକ ମାଦକତା ଅଛି। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଗଳ୍ପ ଅକ୍ଷତ କ୍ଷତର ପ୍ରଥମ ଭାଗ, ଓ ଏହି ଗଳ୍ପର ଦ୍ୱିତୀୟ ଭାଗ ତଥା ଅନ୍ୟାନ୍ୟ ଗଳ୍ପ ଗୁଡ଼ିକୁ ଶୁଣନ୍ତୁ। ଧନ୍ୟବାଦ। ନମସ୍କାର।